ନମସ୍କାର, ମୁଁ ହେଉଛି ମେଘନା ସାହୁ। ମୁଁ ଜଣେ ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ। ମୁଁ ଆଜି ଜନହିତ ବାଣୀରେ ଆପଣମାନେ ସମସ୍ତଙ୍କୁ ଗୋଟେ କଥା କହିବା ପାଇଁ ଚାହୁଁଛି କି ଯେତେବେଳେ ଆପଣ ଆପଣଙ୍କ ଘରୁ କୌଣସି ସେସ୍ଫୁଲ୍ ଭେହିକିଲ୍ ମାଧ୍ୟମରେ ଗାଡ଼ି ଆପଣ ଖାଲି କରୁଛନ୍ତି, ତାହେଲେ ଦୟାକରି ଆପଣ ସେ ଗାଡ଼ିକୁ ଏନ୍ସ୍ୟୋର୍ କରାନ୍ତୁ କି ସେ ଯେଉଁ ଆପଣଙ୍କର ସ୍ଲେଜ୍କୁ ଖାଲି କଲେ ସେ ନେଇ ଆପଣ ତା'ର ସୋରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଯେଉଁ ଅଛି ସେ ପ୍ଲାଣ୍ଟରେ ହିଁ ଡିସ୍ଲେଜ୍ କରାନ୍ତୁ। ଆଉ ଯାହାଫଳରେ ତାହା ଆମମାନଙ୍କର ସ୍ୱାସ୍ଥ୍ୟ ଏବଂ ଆମମାନଙ୍କର ପରବର୍ତ୍ତୀ ପିଢ଼ି ପାଇଁ ଆମେ ଗୋଟେ ସୁନ୍ଦର ଏବଂ ସ୍ୱଚ୍ଛ ବାତାବରଣ ବା ଗୋଟେ କ୍ଲାଇମେଟ୍ ଆମେ ତାଙ୍କୁ ଗୋଟେ ଭଲ କ୍ଲାଇମେଟ୍ ଯୋଗାଇ ପାରିବା। ଯଦି ସେମାନେ ବାହାରେ ବା କୌଣସି ନାଳ ନର୍ଦ୍ଦମାରେ ଡିସ୍ଲେଜ୍ କରୁଛନ୍ତି, ତାହେଲେ ତାହା ଆମମାନଙ୍କୁ ଗୋଟେ ଜଳାଶୟକୁ ଖରାପ କରିବା ସହିତ ପରିବେଶକୁ ଦୂଷିତ କରେ ଏବଂ ଆମମାନ ସମସ୍ତଙ୍କ ପାଇଁ ଗୋଟେ ରୋଗ ଏବଂ ଆମମାନଙ୍କ ଦେହ ବହୁତ ଖରାପ ହୁଏ। ସେଥିପାଇଁ ଯଦି ବି ଆପଣ ଦେଖୁଛନ୍ତି କୌଣସି ସେସ୍ଫୁଲ୍ ଗାଡ଼ି ବା କୌଣସି ମଇଳା ଗାଡ଼ି ବାହାରେ ବା କୌଣସି ନାଳ ନର୍ଦ୍ଦମାରେ ଡିସ୍ଲେଜ୍ କରୁଛନ୍ତି ବା ଢାଳୁଛନ୍ତି, ନିଶ୍ଚିତ ଭାବରେ ଆପଣ ସେ ତାହାର ଫଟୋ ଉଠାଇ ଯଦି ଆମକୁ ପଠାନ୍ତୁ କିମ୍ବା ଆପଣ BMCକୁ ଟୁଇଟ୍ କରିପାରିବେ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନକୁ ଆପଣ ହ୍ୟାସ୍ଟ୍ୟାଗ୍ କରି ଟୁଇଟ୍ କରନ୍ତୁ, ସେମାନେ ତା ଉପରେ ବହୁତ କାର୍ଯ୍ୟାନୁଷ୍ଠାନ ଯାହା ଅଛି ସେହି ହିସାବରେ ସେମାନେ ନେବେ। ଏତିକି କହିବି, ଧନ୍ୟବାଦ।